ନମସ୍କାର, ମୁଁ ଜାନକୀ ବିଶ୍ୱାସ ପୁଷ୍କିତ୍ରି ୱାର୍ଡରୁ କହୁଛି। ଆମର ପାଣି ଯୋଉ ସପ୍ଲାଏ ପାଣି ଆସୁଛି ତାର ଠିକ୍ ଟାଇମ୍ରେ ଆସୁନି ଏବଂ ପାଣି ବହୁତ ସ୍ଲୋରେ ଆସୁଛି, ତେଣୁକରି ପାଣିର ଅସୁବିଧା ଆମ ଏରିଆରେ ପ୍ରବଳ ଦେଖାହଉଛି। ତେଣୁକରି ଆମେ ଅନୁରୋଧ କରୁଛୁ କି ପାଣିର ଅସୁବିଧାଟାକୁ ସମାଧାନ କଲେ ଆମେମାନେ ଉପକୃତ ହେବୁ ଏବଂ ପ୍ରତ୍ୟେକ ବସ୍ତି ବାସିନ୍ଦା ପାଣି ଠିକ୍ ସେ ପାଇପାରିବେ।